ଗାଲାତିୟ 2 অধ্যায়। ମୁଁ 14 ବର୍ଷ ପରେ ପୁଣି ଥରେ ଜିରୁସାଲମକୁ ଗଲି। ବର୍ଣ୍ଣବା ଓ ତିତସଙ୍କୁ ମଧ୍ୟ ସାଙ୍ଗରେ ନେଇଥିଲି। ଜିରୁସାଲମ ଯିବା ପାଇଁ ପରମେଶ୍ୱର ମୋତେ ପ୍ରକାଶ କରିଥିବାରୁ ମୁଁ ସେଠାକୁ ଯାଇଥିଲି। ବିଶ୍ୱାସୀ ଲୋକମାନଙ୍କ ମଧ୍ୟରେ ଥିବା ନେତୃସ୍ଥାନୀୟ ଲୋକମାନଙ୍କ ପାଖକୁ ମୁଁ ଗଲି। ଯେତେବେଳେ ଆମ୍ଭେମାନେ ଏକାନ୍ତରେ ଥିଲୁ, ସେତେବେଳେ ସେମାନଙ୍କୁ ମୁଁ ପ୍ରଚାର କରୁଥିବା ସୁସମାଚାର ଶୁଣାଇଲି। ମୁଁ ଅଣଜିହୁଦୀମାନଙ୍କୁ ଆଗରୁ ଏହି ସୁସମାଚାର ଶୁଣାଇ ସାରିଥିଲି। ଏହାଦ୍ୱାରା ମୁଁ ଇଚ୍ଛା କଲି ଯେ ମୁଁ ଯେଉଁ କାମ ପୂର୍ବରୁ କରିସାରିଥିଲି ଓ ଏବେ ଯାହା କରୁଛି, ଯେପରି ସେସବୁ ବିଫଳ ନ ହୁଏ। ତିତସ ମୋ ସହିତ ଥିଲେ। ସେ ଜଣେ ଅଣଜିହୁଦୀ ଲୋକ ଥିଲେ, କିନ୍ତୁ ଏହି ଲୋକମାନେ ତିତସଙ୍କୁ ମଧ୍ୟ ସୁନ୍ନତ ହେବା ପାଇଁ ବାଧ୍ୟ କଲେ ନାହିଁ। ଆମ୍ଭେ ଏହି ସମସ୍ୟା ବିଷୟରେ କଥାବାର୍ତ୍ତା ହେବାକୁ ଆବଶ୍ୟକ ମନେ କରୁଥିଲୁ, କାରଣ ଆମ୍ଭ ଦଳ ଭିତରକୁ କେତେକ ଭଣ୍ଡ ଭାଇ ଲୁଚି ଛପି ପଶି ଆସିଥିଲେ ଓ ଯୀଶୁଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସ୍ୱାଧୀନତା ଉପରେ ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେହି ଭଣ୍ଡ ଭାଇମାନେ ଯାହା କରିବାକୁ ଚାହୁଁଥିଲେ, ସେଥିରେ ଆମ୍ଭେ କୌଣସି ମତେ ସମ୍ମତ ହେଲୁ ନାହିଁ। ଆମ୍ଭେ ଇଚ୍ଛା କଲୁ ଯେ ତୁମ୍ଭମାନଙ୍କ ଭିତରେ ସୁସମାଚାରର ସତ୍ୟ ରହିଥାଉ, କିନ୍ତୁ ସେହି ପ୍ରତିଷ୍ଠିତ ଲୋକମାନେ ମୁଁ କହିଥିବା ସୁସମାଚାର ପରିବର୍ତ୍ତନ କଲେ ନାହିଁ। ମୋ ପାଇଁ କିଏ ପ୍ରତିଷ୍ଠିତ ବା ନୁହେଁ ତାହାର କିଛି ଅର୍ଥ ନାହିଁ। ପରମେଶ୍ୱରଙ୍କ ନିକଟରେ ସମସ୍ତେ ସମାନ। ଏହି ଲୋକମାନେ ଦେଖିଲେ ଯେ ପରମେଶ୍ୱର ପିତରଙ୍କ ଭଳି ମୋତେ ଗୋଟିଏ ବିଶେଷ କାମ ଦେଇଛନ୍ତି। ପରମେଶ୍ୱର ଜିହୁଦୀମାନଙ୍କୁ ସୁସମାଚାର କହିବା ପାଇଁ ପିତରଙ୍କୁ ନିଯୁକ୍ତ କରିଛନ୍ତି, କିନ୍ତୁ ପରମେଶ୍ୱର ମୋତେ ଅଣଜିହୁଦୀମାନଙ୍କୁ ସୁସମାଚାର କହିବା କାମ ଦେଇଛନ୍ତି। ପରମେଶ୍ୱର ପିତରଙ୍କୁ ଜଣେ ପ୍ରେରିତ ରୂପରେ କାମ କରିବା ଶକ୍ତି ପ୍ରଦାନ କରିଥିଲେ। ସେ ଜିହୁଦୀମାନଙ୍କର ଜଣେ ପ୍ରେରିତ। ପରମେଶ୍ୱର ମୋତେ ମଧ୍ୟ ଜଣେ ପ୍ରେରିତ ଭାବରେ କାମ କରିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, କିନ୍ତୁ ମୁଁ ଅଣଜିହୁଦୀମାନଙ୍କ ପାଇଁ ପ୍ରେରିତ ଅଟେ। ଜାକୁବ, ପିତର ଓ ଜୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ସେମାନେ ବର୍ଣ୍ଣବା ଓ ମୋତେ ତାହାଙ୍କର ସହଭାଗିତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଜାକୁବ, ପିତର ଓ ଜୋହନ କହିଲେ, ପାଉଲ ଓ ବର୍ଣ୍ଣବା, ତୁମେମାନେ ଅଣଜିହୁଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ, ମାତ୍ର ଆମ୍ଭେମାନେ ଜିହୁଦୀମାନଙ୍କ ପାଖକୁ ଯିବୁ। ସେମାନେ ଆମ୍ଭକୁ ଗୋଟିଏ କଥା କହିବା ଉପରେ ଜୋର୍ ଦେଲେ ଯେ ଆମ୍ଭେ ଯେପରି ଅଭାବରେ ଥିବା ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା କଥା ମନେ ରଖୁ। ଏହି କାମଟି କରିବା ପାଇଁ ମୁଁ ଯେ କେବଳ ଇଚ୍ଛା କରୁଥିଲି ତାହା ନୁହେଁ, ବରଂ ଏଥିପାଇଁ ମୋର ଉଦ୍ଯୋଗ ମଧ୍ୟ ଥିଲା। ପିତର ଆନ୍ତିଓକିଆ ନଗରକୁ ଆସିଲେ। ସେଠାରେ କିଛି ଭୁଲ କାମ କଲେ। ମୁଁ ତାଙ୍କ ବିରୋଧରେ ସିଧାସଳଖ କହିଲି, କାରଣ ସେ ଦୋଷୀ ଥିଲେ। ଘଟଣାଟି ଏହା, ଯେତେବେଳେ ପିତର ପ୍ରଥମ ଆନ୍ତିଓକିଆକୁ ଆସିଥିଲେ, ସେ ଅଣଜିହୁଦୀଙ୍କ ସହିତ ଖିଆପିଆ କରୁଥିଲେ ଓ ସମ୍ପର୍କ ରଖିଥିଲେ। ମାତ୍ର ଯେତେବେଳେ ଜାକୁବଙ୍କ ନିକଟରୁ କେତେକ ଜିହୁଦୀ ଲୋକ ଆସିଲେ, ସେମାନେ ଆସିଲା ପରେ ପିତର ଅଣଜିହୁଦୀ ଲୋକଙ୍କ ସହିତ ଖିଆପିଆ ବନ୍ଦ କରିଦେଲେ ଓ ସେମାନଙ୍କଠାରୁ ଦୂରରେ ରହିଲେ। ସୁନ୍ନତ ହେବା କଥାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଭୟରେ ପିତର ଏପରି ଆଚରଣ କଲେ। ଅତଏବ ପିତର ଜଣେ କପଟାଚାରୀ ଭାବରେ ଛଳନାପୂର୍ବକ ଆଚରଣ କଲେ। ପିତରଙ୍କ ସହିତ ଅନ୍ୟ ଜିହୁଦୀ ବିଶ୍ୱାସୀମାନେ ମଧ୍ୟ ଯୋଗଦେଲେ। ସେଠାରେ ସେମାନେ ମଧ୍ୟ କପଟାଚାରୀ ଭାବରେ ଛଳନାପୂର୍ବକ ଆଚରଣ କଲେ। ସେଠାରେ ସେମାନେ ଯାହା କଲେ, ତଦ୍ୱାରା ବର୍ଣ୍ଣବା ମଧ୍ୟ ପ୍ରଭାବିତ ହୋଇଗଲେ। ଏହି ଜିହୁଦୀମାନେ ଯାହା ଯାହା କଲେ ମୁଁ ଦେଖିଲି। ସେମାନେ ସୁସମାଚାର ସତ୍ୟର ପାଳନ କରୁନଥିଲେ, ତେଣୁ ସମସ୍ତ ଅନ୍ୟ ଜିହୁଦୀମାନେ ଶୁଣିପାରିବା ଭଳି ମୁଁ ପିତରଙ୍କୁ କହିଲି, ପିତର, ତୁମ୍ଭେ ଜଣେ ଜିହୁଦୀ, କିନ୍ତୁ ତୁମ୍ଭେ ଜଣେ ଜିହୁଦୀଙ୍କ ଭଳି ଜୀବନଯାପନ କରୁନାହ, ତୁମ୍ଭେ ଅଣଜିହୁଦୀଙ୍କ ଭଳି ଜୀବନଯାପନ କରୁଛ। ଅତେ ତୁମ୍ଭେ ଅଣଜିହୁଦୀମାନଙ୍କୁ ଜିହୁଦୀ ଲୋକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ୟ କରୁଛ? ଆମ୍ଭେମାନେ ଜିହୁଦୀ ରୂପେ ଜନ୍ମ ହୋଇଛୁ ଏବଂ ଆମ୍ଭେମାନେ ପାପୀ ଅଣଜିହୁଦୀମାନଙ୍କ ପରି ନୁହୁଁ। ଆମ୍ଭେ ଜାଣୁ ଯେ ନିୟମ ପାଳନ ଦ୍ୱାରା କେହି ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ ନାହିଁ, ମାତ୍ର ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହେବା ପାଇଁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଆମ୍ଭେ ନିୟମ ପାଳନ ପାଇଁ ନୁହେଁ, ବରଂ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖିଥିବାରୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। କେବଳ ବ୍ୟବସ୍ଥା ପାଳନ ଦ୍ୱାରା କୌଣସି ଲୋକ ଧାର୍ମିକ ହୋଇପାରେ ନାହିଁ। ଆମ୍ଭେ ଜିହୁଦୀମାନେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ପାଇଁ ଯୀଶୁଙ୍କ ପାଖକୁ ଯାଇଛୁ, ଅତଏବ ଆମ୍ଭେ ମଧ୍ୟ ପାପୀ। ଏହାର ଅର୍ଥ କ'ଣ? ଏହା ଯେ ଯୀଶୁ ଆମ୍ଭକୁ ପାପୀ କରୁଛନ୍ତି ନା? କିନ୍ତୁ ଯେଉଁ ବିଷୟଗୁଡ଼ିକୁ ଆମ୍ଭେ ଛାଡ଼ି ଦେଇ ସାରିଛୁ, ମୁଁ ଯଦି ସେଇଗୁଡ଼ିକର ପୁନଃ ପ୍ରଚାର ଆରମ୍ଭ କରେ ତାହେଲେ ଏହା ଭୁଲ ହେବ। ମୁଁ ବ୍ୟବସ୍ଥା ପାଇଁ ଆଉ ବଞ୍ଚି ରହି ନାହିଁ, କାରଣ ବ୍ୟବସ୍ଥା ମୋର ମୃତ୍ୟୁ ଘଟାଇଲା। କିନ୍ତୁ ମୁଁ ପରମେଶ୍ୱରଙ୍କ ପାଇଁ ଜୀବନଯାପନ କରୁଛି। ମୁଁ ଖ୍ରୀଷ୍ଟଙ୍କ ସହିତ କୃଷ ଉପରେ ମୃତ୍ୟୁଭୋଗ କରିସାରିଛି। ଅତଏବ ଏବେ ମୁଁ ନିଜେ ଜୀବିତ ନାହିଁ, ମାତ୍ର ମୋ ମଧ୍ୟରେ ଯୀଶୁଖ୍ରୀଷ୍ଟ ଜୀବିତ ଅଛନ୍ତି। ମୋର ଶରୀର ମଧ୍ୟରେ ମୁଁ ଏପର୍ଯ୍ୟନ୍ତ ଜୀବିତ ଅଛି ଓ ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ମୋର ବିଶ୍ୱାସ ପାଇଁ ମୁଁ ଜୀବିତ ଅଛି। ସେ ମୋତେ ଭଲ ପାଇଲେ, ସେ ମୋ ଉଦ୍ଧାର ପାଇଁ ନିଜକୁ ସମର୍ପିତ କରିଦେଇଛନ୍ତି। ଏହି ଅନୁଗ୍ରହ ହେଉଛି ପରମେଶ୍ୱରଙ୍କର। ଏହା ମୋ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ, କାରଣ ଯଦି ନିୟମ ଦ୍ୱାରା ଧାର୍ମିକ ଗଣିତ ହେବା ସମ୍ଭବ ହୋଇଥାନ୍ତା ତାହେଲେ ଖ୍ରୀଷ୍ଟ ବିନା କାରଣରେ ନିଜର ପ୍ରାଣ ବିସର୍ଜନ କରିନଥାନ୍ତେ।